भगवते वासुदेवाय ओम नमो भगवते वासुदेवाय। श्रीमद्भागवतम दशम स्कंद सप्तम अध्याय श्लोक 9। उच्चो अव्यवसित मतेन उचोरव्यवसित मतेन गोपान गोपीश्च बालकः गोपान गोपीश्च बालकः रुदतानेन पादेन चित्तमेतन्न संशयः पहले अव्यवसित मतीन वर्तमान परिस्थिति रे जो मान का मति भ्रष्ट हो गोपान गोपाल मान कर गोपी च एवं गोपी मान कर बालक बालकगण रुदता नहीं शिशुटि रोदन करने को आरंभ कर मात्रे पादेन एक पाद द्वारा कीर्तम एतत् यही सबरटी को ऊपर को निक्षेप पंची एवं ता तत्ण पड़ जाए विभेद हो संशय से विषय कौन संदेह नहीं जो अनुवाद का लखाई जहाँ पाठ करवा विष्णु चक्रवर्ती अनुसार अनुवाद ये भाव जे यह कौन दैत्यादी कर्म ना कौन ग्रहादी कर्म यही रूप संशयापन्न गोपगोपी मान को ब्रज शिशुगण कहले यही बाड़क ही रोदन करदाघात यही शकट को ऊर्ध को निक्षेप कर सन्देह ना भावार्थ श्री गोपाल महाराज कहते जे आम शुणीचु प्रेतात्मा मनुष्य को ग्रास करे प्रेतात्मा स्थूल भौतिक देह नेतु से स्थूल भौतिक देहर आश्रय अन्वेषण करास करती शकटाश्र था एक प्रेतात्मा जे शकटटी को आश्रय कर कृष्ण अनिष्ट करने सुजोग को अपेक्षा कर कृष्ण जो क्षुद्र एवं अत्यंत कोमल पद आघात शकटटी को विध्वस्त कले से प्रेतात्मा भूपतित है तार आश्रय भग्न है एक पूर्व वर्णित हो कृष्ण पक्षे संभव कारण से पूर्ण शक्तिमान अटंती से विषय ब्रह्म संहिता रे 5 अध्याय 32 श्लोक रे कहलैछि जे अंगानि जस्य सकले इन्द्रियवृत्तिमन्ति वसन्ति पान्ति कलयन्ति चिरं जगन्ति आनन्द चिन्मय सदैव जल विग्रहस्य गोविन्द महादिपुरुषं तमं भजामि। अर्थात कृष्णको शरीर सच्चिदानन्दमय वा आनन्द चिन्मय रस विग्रह अर्थात आनंद चिन्मय शरीर जेकोसी अंग अन्य जेकोसी अंगर कार्य संपादन करिपारे भगवान शक्ति यहपरि अचिंत्य अटे भगवान को यही शक्ति संग्रह करने को हुए ना यही शक्ति स्वतः विद्यमान ତେଣୁ ଶ୍ରୀକୃଷ୍ଣଙ୍କର କ୍ଷୁଦ୍ର ପଦର ଆଘାତରେ ତାଙ୍କର ସମସ୍ତ ଉଦ୍ଦେଶ୍ୟ ସାଧିତ ହୋଇଥିଲା। ସ୍ୱର୍ଗଟି ଯେତେବେଳେ ଭଗ୍ନ ହେଲା ସେତେବେଳେ ଏକ ସାଧାରଣ ଶିଶୁ ନାନା ଭାବରେ ଆହତ ହୋଇଥାନ୍ତି, କିନ୍ତୁ ଶ୍ରୀକୃଷ୍ଣ ଯେହେତୁ ପରମେଶ୍ୱର ଭଗବାନ ତେଣୁ ସେ ସ୍ୱର୍ଗଟିକୁ ବିଧ୍ୱସ୍ତ କରିବାର ଆନନ୍ଦ ଉପଭୋଗ କଲେ, ଅଥଚ ତାଙ୍କ ଶରୀରରେ କୌଣସି ଆଘାତ ଲାଗିନଥିଲା। ସବୁକିଛି ସମ୍ପାଦିତ ହୋଇଥିଲା ତାଙ୍କର ଆନନ୍ଦ ଚିହ୍ନ ରସ ଦ୍ୱାରା। ଏହିପରି ଭାବରେ ଶ୍ରୀକୃଷ୍ଣ ଆନନ୍ଦ ଉପଭୋଗ କରନ୍ତି। ନିକଟରେ ଶିଶୁମାନେ ଦେଖିଲେ ଯେ କୃଷ୍ଣ ପ୍ରକୃତରେ ଶଗଡ଼ର ତଳକୁ ପଦାଘାତ କରିଥିଲେ ଏବଂ ତା ଫଳରେ ଏହି ଦୁର୍ଘଟଣାଟି ଘଟିଥିଲା। ଯୋଗମାୟାଙ୍କ ଆୟୋଜନରେ ସମସ୍ତ ଗୋପୀ ଏବଂ ଗୋପାଳମାନେ ମନେ କଲେ ଯେ କୌଣସି ଦୁଷ୍ଟ ଗ୍ରହ ପ୍ରଭାବରେ କିମ୍ବା ପ୍ରେତାତ୍ମା ପ୍ରଭାବରେ ସେହି ଦୁର୍ଘଟଣାଟି ଘଟିଥିଲା, କିନ୍ତୁ ପ୍ରକୃତ ପକ୍ଷେ ସବୁକିଛି ଘଟିଥିଲା ଶ୍ରୀକୃଷ୍ଣଙ୍କ ଦ୍ୱାରା ଏବଂ ସେ ନିଜର ଆନନ୍ଦ ଉପଭୋଗ କରୁଥିଲେ। ଯେଉଁମାନେ ଶ୍ରୀକୃଷ୍ଣଙ୍କ କାର୍ଯ୍ୟକଳାପରେ ଆନନ୍ଦ ଉପଭୋଗ କରନ୍ତି ସେମାନେ ମଧ୍ୟ ଆନନ୍ଦ ଚିହ୍ନ ରସ ସ୍ତରରେ ରହିଛନ୍ତି। ସେମାନେ ଜଡ଼ଜଗତର ବନ୍ଧନରୁ ମୁକ୍ତ ଅଟନ୍ତି। କେହି ଯେତେବେଳେ କୃଷ୍ଣ କଥା ଶ୍ରବଣ କରିବାକୁ ଅଭ୍ୟାସ କରନ୍ତି ସେତେବେଳେ ସେ ନିଶ୍ଚିନ୍ତ ଭାବେ ଏହି ଜଡ଼ଜାଗତିକ ସ୍ତର ଅତିକ୍ରମ କରନ୍ତି, ଯାହା ଭଗବତ ଗୀତାରେ ପ୍ରତିପାଦିତ ହୋଇଛି, ଦେଶ ଗୁଣାନ୍ ସମ୍ପତି ଦେଇତାନ୍ ବ୍ରହ୍ମ ଭୂୟାୟ କଳ୍ପତି। ଚିହ୍ନ ସ୍ତରକୁ ଉନ୍ନୀତ ନହେଲେ ଶ୍ରୀକୃଷ୍ଣଙ୍କ ଦିବ୍ୟ ଲୀଳାବିଳାସର ଆନନ୍ଦ ଉପଭୋଗ କରିହୁଏ ନାହିଁ। ପକ୍ଷାନ୍ତରରେ କୁହାଯାଏ ଯେଉଁମାନେ ଶ୍ରୀକୃଷ୍ଣଙ୍କ ଚିହ୍ନ ଲୀଳା ଶ୍ରବଣରେ ଯୁକ୍ତ ସେମାନେ ଜଡ଼ଜାଗତିକ ସ୍ତରରେ ନଥାନ୍ତି, ସେମାନେ ଚିହ୍ନ ସ୍ତରରେ ଅବସ୍ଥିତ ଥାନ୍ତି। ତେଣୁ ଏଇ ଯେଉଁ ଶ୍ରୀମଦ୍ ଭାଗବତମ୍ ଦଶମ ସ୍କନ୍ଧ ହେଉଛି ଭଗବାନଙ୍କର ମୁଖପଦ୍ମ ସହିତ ତୁଳନା କରାଯାଇଛି। ଭାଗବତମ୍ ଭଗବାନଙ୍କର ଶରୀର ସହିତ ତୁଳନା କରାଯାଇଛି, ଏଣୁ ଦଶମ ସ୍କନ୍ଧକୁ ଭଗବାନଙ୍କର ମୁଖପଦ୍ମ ସହିତ ତୁଳନା କରାଯାଇଛି। ତେଣୁ ଏଇ ଭଗବାନଙ୍କର ଯେତେ ଲୀଳା ସବୁ ରହିଛନ୍ତି ଦଶମ ଅଧ୍ୟାୟରେ, ଦଶମ ସ୍କନ୍ଧରେ ନବେଟି ଅଧ୍ୟାୟ ଭଗବାନଙ୍କର ଯେଉଁ ଲୀଳା ସବୁ ରହିଛି ମୁଖ୍ୟତଃ ତାକୁ ତିନି ଭାଗ ବିଭକ୍ତ କରାଯାଇଛି। ଗୋଟେ ହେଉଛି ବୃନ୍ଦାବନ ଲୀଳା, ଗୋଟେ ହେଉଛି ମଥୁରା ଲୀଳା, ଏବଂ ଆଉ ଗୋଟେ ହେଉଛି ଦ୍ୱାରକା ଲୀଳା। ତେଣୁ ଭଗବାନଙ୍କର ଯେଉଁ 128 ବର୍ଷ ପାଖାପାଖି ଯେଉଁ ବିଭିନ୍ନ ପ୍ରକାର ଲୀଳା ସବୁ କରିଥିଲେ 128 ବର୍ଷରେ, ସେସବୁ ଲୀଳା ବିସ୍ତାର ଭାବରେ ଭାଗବତ ଦଶମ ସ୍କନ୍ଧ 90 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଏହାଦେହରୁ ବର୍ତ୍ତମାନ ବୃନ୍ଦାବନ ଲୀଳା ଆପଣମାନେ ଶ୍ରବଣ କରୁଛନ୍ତି। ଏହି ଭାଗବତ ଦଶମ ସ୍କନ୍ଧର ଆରମ୍ଭରେ ଆପଣ ମନେ ରଖିଥିବେ ଏ କଥା, ସୁଖଦେବ ଗୋସ୍ୱାମୀ ଆଜକୁ ପ୍ରାୟ 5000 ବର୍ଷ ତଳେ ଗଙ୍ଗା ନଦୀ ତଟରେ କହୁଛନ୍ତି ପରୀକ୍ଷିତ ମହାରାଜକୁ, ଯିଏ ଅଭିଶପ୍ତ ହୋଇଛନ୍ତି, ଅଭିଶପ୍ତ ତାଙ୍କୁ ଶ୍ରମିକୃଷ୍ଣଙ୍କର ପୁତ୍ର ଶ୍ରୀଙ୍ଗୀ ଅଭିଶାପ ଦେଇଥିଲେ ଯେ ସପ୍ତ ମେହନି 7 ଦିନରେ ତମକୁ ତକ୍ଷକ ଦର୍ଶନ କରିବ, ଅର୍ଥାତ୍ ଦକ୍ଷତି କିଏ ନା ତକ୍ଷକ, ଯାହା ହଉ ସେ ଯେଉଁ ଅଭିଶାପ ପାଇଥିଲେ ତେଣୁ ସେ କୌଣସି ଖାଦ୍ୟ ଏବଂ ପାନୀୟ କିଛି ଗ୍ରହଣ କରୁନାହାନ୍ତି। ସେତେବେଳେ ଜାଣିଲେ ଯେ ଶୃଙ୍ଗୀ ବା ଜଣେ ଋଷି ପୁତ୍ର ତାଙ୍କୁ ଅଭିଶାପ ପ୍ରଦାନ କରିଛନ୍ତି, 7 ଦିନ ଭିତରେ ତାଙ୍କର ମୃତ୍ୟୁ ହେବ, ସେତେବେଳେ ସେ ବହୁତ ଆନନ୍ଦ ପ୍ରାପ୍ତ ହେଲେ। କାହିଁକି ନା ଯେହେତୁ ସେ ଜାଣିଲେ ତାଙ୍କର 7 ଦିନ ପୂର୍ବରୁ ମୃତ୍ୟୁ ସମ୍ବାଦ ସେ ଜାଣିଲେ। ଆମେ କେହି ଜାଣିନେ ଆମର କେଉଁଦିନ ମୃତ୍ୟୁ ହେବ, କିନ୍ତୁ ପରୀକ୍ଷିତ ମହାରାଜ ଯେତେବେଳେ ଜାଣିଲେ 7 ଦିନ ପୂର୍ବରୁ ଯେ ତାଙ୍କର ମୃତ୍ୟୁ ନିଶ୍ଚିନ୍ତ ହୋଇଯାଇଛି 7 ଦିନ ପରେ, ସେତେବେଳେ ସେ ବହୁତ ଆନନ୍ଦ ଅନୁଭବ କଲେ। ତେଣୁ ସେ ସମସ୍ତ ଖାଦ୍ୟ ପାନୀୟ ସବୁ ତ୍ୟାଗ କରି ଗଙ୍ଗା ନିଜ ଶରୀରରେ ଯେଉଁ ଭୌତିକ ଜଗତ ଯେଉଁ ରହିଥିଲା, ରାଜା ସମ୍ରାଟ ଥିଲେ, ସମଗ୍ର ପୃଥିବୀର ସମ୍ରାଟ ଥିଲେ, ସବୁକିଛିକୁ ସେ ବହୁତ ସହଜରେ ତ୍ୟାଗ କରି ତାଙ୍କର ପୁତ୍ର ଜ୍ୟେଷ୍ଠ ପୁତ୍ର ଜନ୍ମେଜୟଙ୍କୁ ସେ ରାଜ୍ୟ ପ୍ରଦାନ କରି ସେ ଗଙ୍ଗା ନଦୀ କୂଳରେ ଉପବେଶନ କରିଛନ୍ତି, କୌଣସି ଖାଦ୍ୟ ପାନୀୟ ଗ୍ରହଣ କରୁନାହାନ୍ତି। ତେଣୁ ଏହିଭଳି ଭାବରେ ଯେତେବେଳେ 3 ଦିନ 3 ରାତି ବିତିଯାଇଛି ସେତେବେଳେ ସେ ଭଗବାନଙ୍କର କଥା ଶୁଣିବାରେ ଏତେ ଆଗ୍ରହ ହୋଇଯାଇଛନ୍ତି, କୌଣସି ଖାଦ୍ୟ ପାନୀୟ ଗ୍ରହଣ ନକଲେ ମଧ୍ୟ ତାଙ୍କୁ କୌଣସି ବାଧା ଲାଗୁନି। ଆମେ ଯଦି କିଛି ସମୟ ଖାଦ୍ୟ ନ ଖାଇବା ତାହେଲେ ଆମେ ରହିପାରିବାନି, କିନ୍ତୁ 3 ଦିନ 3 ରାତି ସେ ଖାଦ୍ୟ ନ ଖାଇକି ମଧ୍ୟ ସେ କହୁଛନ୍ତି ଯେ ନୈଶା ଚୁର୍ମା ଚକ୍ତୋ ଦମ ବି ବାଧତେ ପିବନ୍ତମ ତମ ମୁଖାମୁଜମ ଚିୟୁତମ ହରି କଥାମୁତମ। ପରୀକ୍ଷିତ ମହାରାଜ କହୁଛନ୍ତି ସୁଖଦେବ ଗୋସ୍ୱାମୀଙ୍କୁ ଯେ ମତେ ଏଇ ଯେଉଁ କ୍ଷୁଧା, ଯେଉଁଟାକ କ୍ଷୁଧାକୁ ସହନ କରିବା ବହୁତ କଷ୍ଟ, ଚକ୍ତୋ ଦମ ପି ଜଳ ଗ୍ରହଣ ନ କରି ମଧ୍ୟ ତାଙ୍କୁ କୌଣସି ବାଧା ଆସୁନାହିଁ। କାହିଁକି ନା ପିବନ୍ତମ୍ ତ୍ୱମ୍ ମୁଖାମ୍ବୁଜମ୍ ଶ୍ରୀୟୁତମ୍ ହରି କଥାମୃତ। ମୁଁ ଆପଣଙ୍କର ମୁଖପଦ୍ମରୁ ଏଇ ଭଗବାନଙ୍କର ହରି କଥା ଭଗବାନ କଥାମୃତ ପାନ କରୁଛି। ତେଣୁ ସେ କୌଣସି କ୍ଷୁଧା ବା କୌଣସି ତୃଷା ତାଙ୍କୁ ଲାଗୁନି। ତେଣୁ ଭାଗବତ ଦଶମ ସ୍କନ୍ଧ ଆରମ୍ଭରେ ପରୀକ୍ଷିତ ମହାରାଜ ସୁଖଦେବ ଗୋସ୍ୱାମୀଙ୍କୁ ଅନୁରୋଧ କରୁଛନ୍ତି ଆପଣ ବିସ୍ତାର ଭାବରେ ଭଗବାନଙ୍କ ଲୀଳା ସବୁ ବର୍ଣ୍ଣନା କରନ୍ତୁ। କାରଣ ନବମ ସ୍କନ୍ଧରେ ଭଗବାନଙ୍କର ଲୀଳାକୁ ସଂକ୍ଷେପରେ ବର୍ଣ୍ଣନା କରିଥିଲେ ସୁଖଦେବ ଗୋସ୍ୱାମୀ। ଭଗବାନଙ୍କର ରୂପ ବର୍ଣ୍ଣନା ଭଗବାନଙ୍କର ଯେଉଁ ଲୀଳା ସବୁ ରହିଛି ତିନି ଚାରୋଟି ଶ୍ଳୋକରେ ବର୍ଣ୍ଣନା କରିଥିଲେ। ତେଣୁ ଏହା ଶୁଣିକି ପରୀକ୍ଷିତ ମହାରାଜଙ୍କ ମନ ଦୁଃଖ ହେଇଯାଉଛି। ସେ କହୁଛନ୍ତି ଆପଣ ବିସ୍ତାର କଥିତ ବର୍ଷ ବିସ୍ତାର ଆପଣ ଏଇ ବଂଶ ବିସ୍ତାରକୁ ବିସ୍ତାର ଭାବରେ ବର୍ଣ୍ଣନା କରନ୍ତୁ। ବିଶେଷ ଭାବରେ ସୋମ ବଂଶ ଚନ୍ଦ୍ରବଂଶରେ ଭଗବାନ ଚୈତନ୍ୟ ମହାପ୍ରଭୁ ଆସୁଛନ୍ତି କୃଷ୍ଣ ଆସୁଛନ୍ତି ସେଇ ସୋମ ବଂଶକୁ ବିସ୍ତାର ଭାବରେ ବର୍ଣ୍ଣନା କରନ୍ତୁ। ତେଣୁ ସେ କହୁଛନ୍ତି ନୈଶା ଆଦି ଏଠି ତ ମୁଁ କହିଲି ତା ପୂର୍ବରୁ ସେ କହୁଛନ୍ତି ଯେ ଯେଉଁମାନେ ନିବୃତ ତର୍ଶୈ ରୂପଗୀୟ ମାନା ଭଗବତ ସଦା ଶ୍ରୋତ୍ର ମନୋବିରାମା କା ଉତ୍ତମ ଶ୍ଳୋକ ଗୁଣାନୁବାଦା ପୁମାନ ବିରଞ୍ଜତ ବିନା ପଶୁନା। କେଉଁମାନେ ଭଗବାନ କଥା ଶୁଣିବା ପାଇଁ ବିରକ୍ତ ହେଉଛନ୍ତି, କେଉଁମାନେ ଭଗବାନ କଥା ଶୁଣିବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି, ନା ଯେଉଁମାନଙ୍କର ନିବୃତ ତର୍ଶୈ ଉପଜୀବ ମାନା ଯେଉଁମାନଙ୍କର ଏ ଭୌତିକ ଜଗତରେ ତୃଷ୍ଣା ନିବୃତ ହେଇଯାଇଛି ସେମାନେ ଭଗବାନଙ୍କର ଗୁଣଗାନ କରିବେ ଉପଜୀବ ମାନା। କିନ୍ତୁ ଯେଉଁମାନଙ୍କର ତୃଷ୍ଣା ଦୂର ହେଇନାହିଁ ତାଙ୍କ ପାଇଁ ଏଇଟା ଭଗ ଓ ସଦା। ବିଭିନ୍ନ ରୋଗରେ ଆମେ ଯେତେବେଳେ ପୀଡ଼ିତ ହେଉଛେ ବିଭିନ୍ନ ଔଷଧ ପ୍ରାପ୍ତ ହେବା ପାଇଁ ଯାଉଛେ ଡାକ୍ତରଙ୍କ ପାଖକୁ ଯାଉଛେ ଏବଂ ସେ ଔଷଧ ଖାଇକିରି ରୋଗ ଭଲ ହେଇପାରେ ନ ହେଇପାରେ ମଧ୍ୟ, ଆଜିକାଲି ଏମିତି ରୋଗ ହେଲାଣି ଯାହାର ଔଷଧ ନାହିଁ ମଧ୍ୟ। କିନ୍ତୁ ଏ ଯେଉଁ ଭବ ରୋଗରେ ସମସ୍ତେ ପୀଡ଼ିତ ହେଇଛନ୍ତି ଏ ଭଗବାନ କଥା ଶ୍ରବଣ ହେଉଛି ଔଷଧ ଭବ ସଦା। ଭଗବାନ କଥା କେବଳ ଶ୍ରବଣ କଲେ ସେ ଔଷଧ ଭଳି କାମ କରୁଛି। କହ ଉତ୍ତମ ଶ୍ଳୋକ ଗୁଣାନୁବାଦ ପୁମାନ ବିରଜିତ ବିନା ପଶୁନାଥ। ତେଣୁ ଭଗବାନଙ୍କର ଯେଉଁ ଗୁଣଗାନ ରହିଛି ତାକୁ କେଉଁମାନେ ସେମାନେ ବିରତ ହେବେ ବା ଗୁଣଗାନ କରିବେନି, କେଉଁମାନେ ନା ବିନା ପଶୁନାଥ ଯେଉଁମାନେ ପଶୁ ହତ୍ୟାକାରୀ। ପଶୁର ଆଉ ଗୋଟେ ଅର୍ଥ ହେଉଛି ନିଜର ଆତ୍ମାକୁ ଯିଏ ହନନକାରୀ, ନିଜେ ନିଜର ଯିଏ ହତ୍ୟାକାରୀ ସେ ଭଗବାନ କଥା ଶୁଣିବା ପାଇଁ ଆଗ୍ରହ ପ୍ରକାଶ କରନ୍ତି ନାହିଁ। ତେଣୁ ଦଶମ ସ୍କନ୍ଧ ଆରମ୍ଭରେ ଯେତେବେଳେ ଏହିଭଳି ଭାବରେ ପରୀକ୍ଷିତ ମହାରାଜ ସୁଖଦେବ ଗୋସ୍ୱାମୀଙ୍କୁ ପ୍ରାର୍ଥନା କରିଛନ୍ତି ସୁଖଦେବ ଗୋସ୍ୱାମୀ ଭଗବାନଙ୍କ ଲୀଳା ସବୁ ବର୍ଣ୍ଣନା କରୁଛନ୍ତି କେମିତି ଭଗବାନ ଆସୁଛନ୍ତି, ଭଗବାନଙ୍କ ବିଭିନ୍ନ ଲୀଳା ସବୁ ଭଗବାନ ଆସିବା ସମୟରେ କେମିତି ଦେବତାମାନେ ଯାଇ ଭଗବାନ ପ୍ରାର୍ଥନା କରିଛନ୍ତି, ଭଗବାନ ଯେତେବେଳେ ତାଙ୍କର ମାତ୍ର ମା ଦେବକୀ ଗର୍ଭରେ ଅଛନ୍ତି ଦେବତାମାନେ ଆସି ଭଗବାନଙ୍କ ସ୍ତୁତି କରୁଛନ୍ତି। ଭାଗବତ ଦଶମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଏ ଗର୍ଭ ସ୍ତୁତି ବର୍ଣ୍ଣନା କରାଯାଇଛି। ତୃତୀୟ ଅଧ୍ୟାୟ ଭଗବାନଙ୍କର ଆବିର୍ଭାବ ବିଷୟରେ ବର୍ଣ୍ଣନା କରାଯାଇଛି କେମିତି ଭଗବାନ ନନ୍ଦର କଂସର ବନ୍ଦୀଶାଳରେ ଆବିର୍ଭାବ ହୋଇଛନ୍ତି। ଚତୁର୍ଥ ଅଧ୍ୟାୟରେ କଂସ କେମିତି ବିଭିନ୍ନ ପ୍ରକାର ଅତ୍ୟାଚାର କରୁଛି ସେ ବିଷୟରେ ବର୍ଣ୍ଣନା କରାଯାଇଛି। ଏବଂ ପଞ୍ଚମ ଅଧ୍ୟାୟରେ ଭଗବାନଙ୍କର ଯେଉଁ ନନ୍ଦ ଉତ୍ସବ ନନ୍ଦଙ୍କର ଆନନ୍ଦ ଉତ୍ସବ ବର୍ଣ୍ଣନା କରାଯାଇଛି। ଷଷ୍ଠ ଅଧ୍ୟାୟରେ ଭଗବାନଙ୍କର ପୁତନ ଲୀଳା ଯେତେବେଳେ ଭଗବାନ ଛଅ ଦିନ ରହିଥିଲେ ସେହି ସମୟରେ ଏ ପୁତନ ଯାଇଥିଲା ଭଗବାନଙ୍କୁ ହତ୍ୟା କରିବା ପାଇଁ। ପୁତନା ଲୋକ ବାଳାଗ୍ନି ରାକ୍ଷସୀ ରୁଦ୍ରାସନା ଜିଘ୍ନାଶୟକୁ ହରେ ସ୍ତନ୍ନ ଦତ୍ତାବ ସଦ୍ଗତିମ୍। ଆ ପୂର୍ବ ଅଧ୍ୟାୟରେ ସେ ବର୍ଣ୍ଣନା କରାଯାଇଛି ଭଗବାନଙ୍କର ଯେଉଁ ଛଅ ଦିନର ଯେତେବେଳେ ହେଇଛନ୍ତି ସେହି ସମୟରେ ଏଇ ପୁତନା ଆସିଛି ଭଗବାନଙ୍କୁ ହତ୍ୟା କରିବା ପାଇଁ। ତେଣୁ ସେ ଲୀଳା ଷଷ୍ଠ ଅଧ୍ୟାୟରେ ବର୍ଣ୍ଣନା କରିସାରିଲା ପରେ ବର୍ତ୍ତମାନ ସପ୍ତମ ଅଧ୍ୟାୟରେ ଭଗବାନଙ୍କର ଅନ୍ୟ ଲୀଳା ବର୍ଣ୍ଣନା କରିବା ପୂର୍ବରୁ ପରୀକ୍ଷିତ ମହାରାଜ ଆହୁରି ତାକୁ ଅନୁମୋଦନ କରୁଛନ୍ତି, କଥାକୁ କଥା କହିବା ପାଇଁ ପ୍ରୋତ୍ସାହନ କରୁଛନ୍ତି। ସେ କହୁଛନ୍ତି ଯତ୍ ଶୁଣନ୍ତମ୍ ଅପେଇଟି ଅରତି ବିତୃଷ୍ଣା। ଆ ପୂର୍ବରୁ ଯେଉଁ ବର୍ଣ୍ଣନା କରାଯାଇଛି ଏ ଶ୍ଳୋକଟି ବହୁତ ଇମ୍ପୋର୍ଟାଣ୍ଟ, ସେଥିରେ ମୁଁ କହିଛି ଯେ ଭଗବାନ କଥା ଶୁଣିଲେ କ'ଣ ହୁଏ ନା ଅପେଇଟି ଅରତି ବିତୃଷ୍ଣା। ଆପଣଙ୍କର ଭଗବାନ କଥା ଶୁଣିବା ପାଇଁ ଆଗ୍ରହ ଆସୁନି, ଅରତି ଆସୁଛି ରୁଚି ଆନନ୍ଦ ଆଗ୍ରହ ଆସୁନି। କାରଣ କ'ଣ ନା ଏ ଭୌତିକ ଜଗତ ପ୍ରତି ଆମର ଯେଉଁ ତୃଷ୍ଣା ରହିଛି ସେଇ ତୃଷ୍ଣା ଥିବାରୁ ଏଇ ଭଗବାନ ପ୍ରତି ରତି ଆସୁନି। ଯତ୍ ଶୁଣନ୍ତ अपेति आरती के तृष्णा एवं तापर कौन होती भगवान पद सुन ला मैंने ना सप्तम च शुद्धति अचिरेण तापटा आमर जो हृदय रही आमर जो सत्व आमर जो स्थिति रही ये वर्तमान शुद्धि हैनी शुद्ध हैनी कारण ये त्रिगुणर सत्व रजतम त्रिगुणर मल द्वारा आमर ये महिला सब रही हृदय भितर कि भगवान कथा श्रवण कले सत्वं च शुद्धि अचिरेण पुंसा आमर जो सत्व रही हृदय रही से शुद्ध हब आम श्रीमद गौरव गोस्वामी महाराज कहती आम शरीर शुद्ध करुचे शरीर परिष्कार करुचे कि विभिन्न डिटर्जेंट बा साबुन फाबुन लगे सफा करुचे कि हृदय भितर जो महिला अच्छे सफा करवा ना ये भगवान कथा मध्यम हरे कृष्णा कृष्णा हरे 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 राम 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 हरे हरे सत्वं च शुद्धति अचिरेण पुंसा अचिरेण शब्द टी सब लगे मान बे डेरी हम खूब शीघ्र अचिरेण आम हृदय शुद्ध हब तार कौन हब ना भक्ति भक्ति हरऊ तत्षे चख्यम भगवान प्रति भक्ति आसव एवं तत्ष भगवान भक्त प्रति सख्य भाव आसव तापर कौन हम ना तदैव हारम बदम अन्यासचे तेणु से परीक्षित महाराज सुखदेव गोस्वामी को अनुरोध कर आपण भगवान कथा को विस्तार भाव वर्णना करते हारम आम साधारण लोक मैंने जो मैंने कर्मी मैंने विशेष भाव में कंठरे कौन धारण करती पुरुष लोक मैंने विशेष भाव में सुना चेन फेन सब लगे बहुत से धनी बोली परिचय प्रदान कर स्त्री लोक मान क्या छाड़ते किंतु वैष्णव कंठहार कौन तुलसी माड़ी ये हूँ वैष्णव कंठहार ये हूँ बाह्य भीतर कंठहार कौन ना भगवान कथा हरे कृष्णा 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 हरे 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 राम 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 हरे हरे भक्तिनाथ ठाकुर बही लिखते गौड़ीय कंठहार गौड़ीय कंठहार जो मैंने भगवान भक्त तांकर कंठरे सब भगवान लीला सब पूरित होता है सब भगवान कथा विभिन्न प्रकार जो लीला सब रही से सब स्फूरित होता है ये हूँ गौड़ीय जो मैंने भगवान भक्त कंठर हार हूँ यहाँ तेणुक परीक्षित महाराज कहते तदैव हारम बदम निश्चित आपण भगवान कथा को विस्तार भाव वर्णना करते से श्लोक विश्वनाथ चतुर्थ कहते ये जो कथा रही कथा जो श्रवण हो श्रवण विभिन्न प्रकार स्तर रही जो मैंने ठीक भाव श्रवण करेंगे से मैंने भक्ति पथ में बहुत अग्रगति करेंगे श्रवण जो मैंने ठीक भाव करेंगे भक्ति पथ में बहुत अग्रगति करेंगे आदो श्रद्धा तथा साधु संग तथा भजन क्रिया तथा अनर्थ निवृत्ति निष्ठा रुचि आसक्ति ये विभिन्न स्तर सब रही से कथा वर्णना करते भगवान कथा शुणी आस्ते आस्ते भगवान कथा प्रति आसक्ति आसव आसक्ति जो मान आसी भगवान कथा प्रति से भगवान कथा श्रवण से तार अलग प्रकार श्रवण से करते भगवद गीता सप्तम अध्याय भगवान कहते मया सक्त मना पार्थ जोगम जुंजन मदाश्रय असंशय समग्र मांग यथा ग्रांसी तत्णु जो मैंने भगवान कथा प्रति आसक्ति आसी जाइए से मैंने भगवान कथा समस्त शुणुंट कि जो मैंने भगवान कथा प्रति आसक्ति आसी जाइए श्रवण आज जो मान आसक्ति आसी ना से श्रवण भितर तफात रही सप्तम अध्याय विश्वनाथ चतुर्थ ठाकुर कहते जे तत्र मद्भक्ते आसक्ति भूमिका पूर्वमपी मे ज्ञान ऐश्वर्यमय भवे तदुत्तर विज्ञान माधुर्य अनुभव अयम भवे जो मैंने ये आसक्ति स्तर को आसी ना से भगवद गीता श्रवण करते भगवान ऐश्वर्य सब प्राप्त हो भगवान का अनेक ऐश्वर्य रही भगवान को दुई प्रकार अनुभव रही गोटे ऐश्वर्य अनुभव गोटे माधुर्य अनुभव ଯେଉଁମାନେ ଆସକ୍ତି ଜନିତ ଆସିଛନ୍ତି ସେମାନେ ଭଗବାନଙ୍କର ମାଧୁର୍ଯ୍ୟ ଦିବ୍ୟାଙ୍କୁ ଅନୁଭବ କରିପାରନ୍ତି। ସେ ଭୂମିକାକୁ ଆସିବା ନ ପର୍ଯ୍ୟନ୍ତ ନ ଆସିବା ପର୍ଯ୍ୟନ୍ତ ସେମାନେ ସେ ମାଧୁର୍ଯ୍ୟକୁ ଅନୁଭବ କରିପାରିବେ ନାହିଁ। ତେଣୁକରି ଯେଉଁମାନେ ଉନ୍ନତ ଭକ୍ତ ସେମାନେ ଭଗବାନଙ୍କର ମାଧୁର୍ଯ୍ୟକୁ ସବୁ ଅନୁଭବ କରନ୍ତି। ଏଇ ସଭା କଥା ସଭା ଫଳରେ ଏସବୁ ସ୍ତର ଆସିବ। ତେଣୁ ଏଇଭଳି ଭାବରେ ପରୀକ୍ଷିତ ମହାରାଜ ସୁଖଦେବ ଗୋସ୍ୱାମୀଙ୍କୁ ଅନୁରୋଧ କରି ତାପରେ ଯେତେବେଳେ କହୁଛନ୍ତି ପରୀକ୍ଷିତ ମହାରାଜଙ୍କର କଥାକୁ ଅନୁମୋଦନ କରି ଅନୁମୋଦନ ଶ୍ରବଣ କରି ସୁଖଦେବ ଗୋସ୍ୱାମୀ ଆହୁରି ଆନନ୍ଦିତ ହେଉଛନ୍ତି। ସୁଖଦେବ ଗୋସ୍ୱାମୀ ମଧ୍ୟ ସେହି ସ୍ତରର ବ୍ୟକ୍ତି ଯିଏକି ଗୋଟିଏ ଅଧଘଣ୍ଟାରୁ ଅଧିକ କୌଣସି ସ୍ଥାନରେ ରୁହନ୍ତି ନାହିଁ। ସହ ଗୋଧବନ ମାତ୍ର ଗୃହେଶୁ ଗୃହମେ ଦିନ ଅବେକ୍ଷତେ ମହାଭାଗ ତୀର୍ଥି କୁର୍ବନ୍ ତଦାଶ୍ରମ ବର୍ଣ୍ଣନା କରାଯାଏ ସୁଖଦେବ ଗୋସ୍ୱାମୀଙ୍କ ବିଷୟରେ ଯେ ସେ କୌଣସି ସ୍ଥାନରେ ଗୋଟିଏ ସ୍ଥାନରେ ଯେଉଁଠି ଯାହା ଦେଖିବେ ଯେଉଁଠି ଗୋଧବନ ହେଉଛି ସେଇଠି ସେ ରହିଯିବେ କିଛି ସମୟ ଠିଆ ହେବେ। କେତେଜଣ କହନ୍ତି ଭଗବାନଙ୍କର ବୃନ୍ଦାବନ ଲୀଳା ସବୁ ମନେ ପଡ଼େ ତାଙ୍କର। ତେଣୁ ସେ ଗୋଧବନ ସମୟ ପ୍ରଭୁପାଦ ମହାରାଜ କହୁଛନ୍ତି ଅଧଘଣ୍ଟାଟେ ଅଧଘଣ୍ଟାଟେ ମାତ୍ର ସେ ରୁହନ୍ତି କୌଣସି ସ୍ଥାନରେ। ଯଦି ଗୋଧବନ ସରିଗଲା କିଏ ଯଦି ଗୃହସ୍ଥ କିଛି ଗାଈ କ୍ଷୀର ଦେଇଦେଲେ ତାହେଲେ ସେ କ୍ଷୀର ପାଣି କରି ପଳେଇଯାଆନ୍ତି। ସେ ଅଧଘଣ୍ଟାରେ ଅଧିକ କୌଣସି ସ୍ଥାନରେ ରୁହନ୍ତି ନାହିଁ କିନ୍ତୁ ଏଇଠି ସେ ରହିଛନ୍ତି ସାତ ଦିନ ରହିବେ ଭଗବାନ କଥା କହିବେ। ତେଣୁ ସୁଖଦେବ ଗୋସ୍ୱାମୀ ଯେତେବେଳେ ପରୀକ୍ଷିତ ମହାରାଜ କୌଣସି ଖାଦ୍ୟ ଗ୍ରହଣ ନ କରି ମଧ୍ୟ ସେ କଥା ଶୁଣିବା ପାଇଁ ଅନୁମୋଦନ କରୁଛନ୍ତି ଆହୁରି ଆଗ୍ରହ ପ୍ରକାଶ କରୁଛନ୍ତି ତେଣୁ ସୁଖଦେବ ଗୋସ୍ୱାମୀ ମଧ୍ୟ ବହୁତ ଆନନ୍ଦିତ ହେଇଯାଇଛନ୍ତି। ତେଣୁ ସୁଖଦେବ ଗୋସ୍ୱାମୀ ମଧ୍ୟ ଭଗବାନ ଲୀଳାକୁ ବର୍ଣ୍ଣନା କରୁଛନ୍ତି। ସପ୍ତମଧ୍ୟାୟ ଲୀଳା ବର୍ଣ୍ଣନା କରିବା ପୂର୍ବରୁ ସେ କହୁଛନ୍ତି ତିନୋଟି ଲୀଳା ସପ୍ତମଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଗୋଟେ ହେଉଛି କ'ଣ ନା ଏଇ ସକଟାସୁର ଭଗବାନଙ୍କ ତ୍ରୈମାସିକ ଲୀଳା। ଆଉ ପୂର୍ବରୁ ଯେଉଁ ଲୀଳାଟି ବର୍ଣ୍ଣନା କରାଯାଇଥିଲା ସେ ହେଉଛି କେତେ ଦିନର ଛଅ ଦିନର। ଛଅ ଦିନରେ ଭଗବାନ ଯେଉଁ ପୁତନାକୁ ହତ୍ୟା କରିଥିଲେ ସେ ଛଅ ଦିନର ଲୀଳା। ଛଅ ଦିନରେ ଏଇ ଯେଉଁ ପୁତନା ଆସିଥିଲା ସେ ପୁତନାକୁ ଭଗବାନ ବଦ୍ଧ କରିଥିଲେ ମାତ୍ର ଛଅ ଦିନ ଅବସ୍ଥାରେ ଭଗବାନ ପୁତନା ଲୋକବାଳାଗ୍ନି ରାକ୍ଷସୀ ଦୀର୍ଘାସନା ଦୀଘାସହିତ ହରେ ସ୍ତନମ ଦତ୍ତାପ ସଦ୍ଗତିମ ସଂକ୍ଷେପରେ ଏଇଟାକୁ ଲୀଳାକୁ ବର୍ଣ୍ଣନା କରିଛନ୍ତି ସୁଖଦେବ ଗୋସ୍ୱାମୀ ଯେ ପୁତନାର ସବୁ ପ୍ରକାର ଡିସ୍କ୍ୱାଲିଫିକେସନ୍ ଥିଲା। ଭଗବାନଙ୍କର ପାଖକୁ ଯିବା ପାଇଁ ବା ଭଗବାନଙ୍କର କୃପା ପ୍ରାପ୍ତ ହେବା ପାଇଁ କୌଣସି ତାର ଗୁଣ ନଥିଲା କୌଣସି ଗୁଣ ନଥିଲା ତାର। ଏକରେ ପୁତନା ଲୋକ ବାଳାଗ୍ନି ଏକରେ ସିଏ ହେଉଛି କ'ଣ ନମ୍ବର ୱାନ୍ ଡିସ୍କ୍ୱାଲିଫିକେସନ୍ ହେଉଛି ସେ ଲୋକ ବାଳାଗ୍ନି ଲୋକମାନଙ୍କୁ ହତ୍ୟା କରୁଥିଲା ବିଶେଷ ଭାବରେ ଛୋଟ ପିଲାମାନଙ୍କୁ। ତାର ଦ୍ୱିତୀୟ ଅଯୋଗ୍ୟତା ହେଉଛି କ'ଣ ନା ରାକ୍ଷସୀ। ରାକ୍ଷସୀ କହିଲେ ତମଗୁଣର ଆଶ୍ରୟ ନେଇକି ସେ ରହିଥିଲା ରାକ୍ଷସୀ। ଯେଉଁମାନେ ସତଗୁଣର ଆଶ୍ରୟ ନିଅନ୍ତି ସେମାନେ ଭଗବାନଙ୍କ କୃପା ପ୍ରାପ୍ତ ହୁଅନ୍ତି କିନ୍ତୁ ଇଏ ତମଗୁଣର ଆଶ୍ରୟ ନେଇକି ମଧ୍ୟ ସେ ଭଗବାନଙ୍କ କୃପା ପ୍ରାପ୍ତ ହୋଇଛି। ଆଉ ତୃତୀୟ ଅଯୋଗ୍ୟତା ହେଉଛି କ'ଣ ନା ରୁଧିରାସନା। ତାହାର ଖାଦ୍ୟ କ'ଣ ନା ଖାଦ୍ୟ ହେଉଛି ସେ ରକ୍ତପାନ କରୁଥିଲା ଭେଜିଟେରିଆନ୍ ଫୁଡ଼୍ ସେ ଗ୍ରହଣ କରୁନଥିଲା ନନଭେଜ୍ ଫୁଡ଼୍ ସେ ଗ୍ରହଣ କରୁଥିଲା। ଏତେ ସବୁ ଅଯୋଗ୍ୟତା ସତ୍ତ୍ୱେ ପୁଣି ଆଉ ଗୋଟେ ଅଯୋଗ୍ୟତା କ'ଣ ନା ଜିଘାସେପି ହରେ ଭଗବାନ କେହି ହତ୍ୟା କରିପାରିବେ ନାହିଁ। ଭଗବାନ ହେଉଛନ୍ତି ଅଜ ଭଗବାନ ହେଉଛନ୍ତି ଭଗବାନଙ୍କର କୌଣସି ଭଗବାନଙ୍କର ମୃତ୍ୟୁ ନାହିଁ ଅମର ଭଗବାନ ହେଉଛନ୍ତି ସଚ୍ଚିଦାନନ୍ଦମୟ କିନ୍ତୁ ତଥାପି ସେ ତାଙ୍କୁ ହତ୍ୟା କରିବା ପାଇଁ ଚାହିଁଥିଲା। ଇଏ ହେଉଛି ଚତୁର୍ଥ ଅଯୋଗ୍ୟତା କିଏ ପୁତନା ଲୋକବାଳାଗ୍ନି ରାକ୍ଷସୀ ରୁଧିରାସନା ଜିଘାସେପି ହରେ କିନ୍ତୁ ଏତେ ଅଯୋଗ୍ୟତା ସତ୍ତ୍ୱେ ସେ ଭଗବାନ କୃପା ପ୍ରାପ୍ତ ହେଲେ ସ୍ତନମ ଦତ୍ତାପ ସଦ୍ଗତି ଭଗବାନଙ୍କୁ ଯେଉଁ ସ୍ତନ ପ୍ରଦାନ କରୁଥିଲା ସେ ସ୍ତନ ମଧ୍ୟ କି ସ୍ତନ ନା କାଳକୁଟ ବିଷ ବଢ଼ା ହେଇକି ରହିଥିଲା ତାଦେହରେ ଶୁଇଲା ମାତ୍ର ଜଣେ ମୃତ୍ୟୁବରଣ କରିବ କିନ୍ତୁ ଏତେ ଅଯୋଗ୍ୟତା ସତ୍ତ୍ୱେ ସେ ଭଗବାନ କୃପା ପ୍ରାପ୍ତ ହେଲା। ଆଉ ଯେଉଁମାନେ କିଂ ଶ୍ରଦ୍ଧା ବକ୍ତା ଯେଉଁମାନେ ଶ୍ରଦ୍ଧାର ସହିତ ଭକ୍ତିର ସହିତ କୃଷ୍ଣାୟ ପରମାତ୍ମାନେ ଭଗବାନ କୃଷ୍ଣଙ୍କୁ ଯେଉଁମାନେ ପ୍ରିୟତମ ଯଚ୍ଛନ୍ ତାଙ୍କର ନିଜର ଅତ୍ୟନ୍ତ ପ୍ରିୟତମ ଜିନିଷ ପ୍ରଦାନ କରନ୍ତି ପତ୍ରଂ ପୁଷ୍ପଂ ଫଳଂ ତୋୟଂ ଯେଉଁ ଭକ୍ତା ପ୍ରଚ୍ଛତି ତଦମ ଭକ୍ତି ଉପରଭୂତ ମସ୍ନାମି ପ୍ରତାପନ ଯେଉଁମାନେ ତାଙ୍କର ଅତ୍ୟନ୍ତ ପ୍ରିୟତମ ବସ୍ତୁ ପ୍ରଦାନ କରନ୍ତି ତାଙ୍କ କଥା କ'ଣ କହିବା। ରକ୍ତା ତନ୍ମାତରଂ ଯଥା ତନ୍ମାତରଂ ଭଗବାନଙ୍କର ଜଣେ ମା ଯଶୋଦା, କିନ୍ତୁ ଗୋଟେ ଲୀଳା ଭଗବାନଙ୍କର ଏଭଳି ହେଇଥିଲା ପର ବର୍ଣ୍ଣନା କରାଯିବ, ଯେଉଁ ଲୀଳାକୁ ତାଙ୍କର ଯେତେ ସେଠି ଅଛନ୍ତି ଯେଉଁମାନେ ଭଗବାନଙ୍କ ସହିତ ବାତ୍ସଲ ଭାବରେ ସମ୍ବନ୍ଧିତ ଅଛନ୍ତି ସମସ୍ତେ ତାଙ୍କର ତାଙ୍କୁ ସ୍ତନ୍ୟପାନ କରାଇଛନ୍ତି। ଯେତେ ଗାଧୀ ଅଛନ୍ତି ବୃନ୍ଦାବନରେ, ଖାଲି ନନ୍ଦ ମହାରାଜଙ୍କର ଗାଧୀ ନୁହଁ, ତା ନୁହଁ, ଯେତେ ଗୋଷ୍ଠୀରେ ଯେତେ ବୃନ୍ଦାବନରେ ଯେତେ ଗୋପମାନେ ଅଛନ୍ତି ତାଙ୍କର ସମସ୍ତଙ୍କର ଗାଧୀଙ୍କର ସେ କ୍ଷୀରପାନ କରିଛନ୍ତି। ପୁଣି ଯେତେ ମାତା ଅଛନ୍ତି ଗୋପବାଳମାନଙ୍କ ସବୁ ରହିଛନ୍ତି, ନିଜକୁ ଗୋପବାଳକ ଉପରେ ବିସ୍ତାର କରିକି ଭଗବାନ ତାଙ୍କର ସବୁ ସ୍ତନ୍ୟପାନ କରିଛନ୍ତି। ତେଣୁ ଏଇଭଳି ଭାବରେ ବୃନ୍ଦାବନର ଲୀଳା ସବୁ ବର୍ଣ୍ଣନା କରାଯାଉଛି। ତେଣୁ ସପ୍ତମ ଅଧ୍ୟାୟରେ ଭଗବାନଙ୍କର ଏ ଶକଟାସୁର ବଦ୍ଧଟି ଲୀଳାଟିକୁ ବର୍ଣ୍ଣନା କରିବାକୁ ଯାଇକିରି ପରୀକ୍ଷିତ ମହାରାଜଙ୍କୁ କହିବା ପାଇଁ ଯାଇକି ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ଯେତେବେଳେ ପୂର୍ବରୁ ସେଇଟା ହେଇଯାଇଛି, ଶକଟାସୁର ବଦ୍ଧ ହେଇଯାଇଛି, ଶକଟାସୁର ବିଷୟରେ ବର୍ଣ୍ଣନା କରାଯାଇଛି ଯେ ପ୍ରକୃତରେ ସେ ଥିଲା ହିରଣ୍ୟାକ୍ଷର ପୁତ୍ର ଥିଲା ଉତ୍କୋଚ। ତେଣୁ ସେ ସମୟରେ ସେ ବହୁତ ପ୍ରକାର ଉତ୍ପାଦ କରିକିରି ବିଭିନ୍ନ ମୁନିଋଷିମାନଙ୍କ ପ୍ରତି ବିଭିନ୍ନ ପ୍ରକାର ଅତ୍ୟାଚାର କରୁଥିଲେ, ଯେଉଁଥିରେ କି ଲୋମସ ଋଷି ତାଙ୍କୁ ଅଭିଶାପ ପ୍ରଦାନ କରିଥିଲେ ଯେ ତମେ ଯେଉଁ ଶରୀର ପ୍ରାପ୍ତ ହେଇଛ, ଶରୀର ତମେ ଶରୀର କେବଳ ପ୍ରେତରେ ରହିବ, ତମର ଶରୀର ପ୍ରାପ୍ତ ହେବନି। ଏଇଭଳି ଭାବରେ ସେ ଅଭିଶାପ ପ୍ରଦାନ କରିଥିଲେ, ଯେଉଁଥିପାଇଁ ସେ ଶରୀର ପ୍ରାପ୍ତ ହେଇନଥିଲେ। ତେଣୁ ଭଗବାନ ଯେତେବେଳେ ତ୍ରୈମାସିକ ଲୀଳାଟି ହେଇଛି, ତିନି ମାସରେ ଭଗବାନ ଯେତେବେଳେ କର ବଦଳଉଛନ୍ତି, କର ଲେଉଟଉଛନ୍ତି, ତିନି ମାସ ଯେତେବେଳେ ହେଉଛି ଭଗବାନ କର ଲେଉଟଉଛନ୍ତି, ତିନି ମାସ ମାତ୍ର ବୟସ ତାଙ୍କୁ ବର୍ତ୍ତମାନ, ଏ ତିନି ମାସର ଲୀଳାଟି ବର୍ଣ୍ଣନା କରାଯାଉଛି ସପ୍ତମ ଅଧ୍ୟାୟରେ। ତେଣୁ କର ଲେଉଟଉଛନ୍ତି ସେହି ସମୟରେ ଏଇ ପର୍ବଟି ହେଇଛି, ଯେଉଁଥିପାଇଁ କି ଯଶୋଦା ମା ସମସ୍ତ ଗୋପ ବୃନ୍ଦାବନ ସମସ୍ତଙ୍କୁ ନିମନ୍ତ୍ରଣ କରିଛନ୍ତି ଯେ ଆଜି ଆମର ପୁତ୍ର କର ଲେଉଟଉଛନ୍ତି, ତୃତୀୟ ମାସ ପଦାର୍ପଣ କରିଛନ୍ତି, ସେଥିପାଇଁ ସମସ୍ତଙ୍କୁ ଖାଦ୍ୟପେୟର ବ୍ୟବସ୍ଥା ସବୁ କରିଛନ୍ତି, ସୁନ୍ଦର ଭାବରେ ଖାଦ୍ୟପେୟ ବ୍ୟବସ୍ଥା କରିଛନ୍ତି। ତେଣୁ ଏହି ସମୟରେ ଭଗବାନ ଯେତେବେଳେ ସ୍ନାନ କରିବା ପାଇଁ ଯାଇଛନ୍ତି, ମା ତାଙ୍କୁ ସ୍ନାନ କରାଇ ଦେଇଛନ୍ତି ସେ ଶକଟ ତଳେ, ଏ ଶକଟର ଭଗବାନ ତାଙ୍କର ଯେଉଁ ସାଙ୍ଗ ବାଳକମାନେ ଅଛନ୍ତି ସେମାନେ ସବୁ ଦେଖୁଛନ୍ତି ଭଗବାନ ତାଙ୍କର ହୃଦାତେନ ପାଦେନ ଭଗବାନ କ୍ରନ୍ଦନ କରୁଛନ୍ତି, କାରଣ ମାଙ୍କର ସ୍ତନ୍ୟ ପ୍ରାପ୍ତ ହେବା ପାଇଁ ସେ କ୍ରନ୍ଦନ କରୁଛନ୍ତି। କିନ୍ତୁ ମା ଶୁଣିପାରୁନାହାନ୍ତି, ଯେହେତୁ ବହୁତ ଲୋକ ଆସୁଛନ୍ତି, ପାଟିତୁଣ୍ଡ ଚାଲିଛି, ଖାଇବା ପିଇବା ଚାଲିଛି, ତେଣୁ ଆଉ ସେ ଶୁଣିପାରୁନାହାନ୍ତି। ତେଣୁ ଭଗବାନ କ'ଣ କରୁଛନ୍ତି ନା, ହୃଦାତ ନେନ ରୁଦତା ନେନ ଭଗବାନ କ୍ରନ୍ଦନ କରିକରି ଅନେନ ପଦେନ ନିଜର ପାଦ ଦ୍ୱାରା, ଯେତେବେଳେ କ୍ଷିପ୍ତମ ଏତ ନ ସଂଶୟ, ଯେତେବେଳେ ପାଦକୁ ଟିକେ ଟେକି ଦେଇଛନ୍ତି, ଉତ୍ତୋଳନ କରିଦେଇଛନ୍ତି, ସେହି ସମୟରେ ସେ ଶକଟଟି ଭାଙ୍ଗି ଯାଇଛି। ତେଣୁ ପୂର୍ବରୁ ସେଇଟା ଘଟଣାଟା ହେଇଯାଇଛି। ତେଣୁ ବର୍ତ୍ତମାନ ସମସ୍ତେ ଚିନ୍ତା କରୁଛନ୍ତି କ'ଣ ପାଇଁ ଏଇଟା ହେଲା। ପ୍ରକୃତରେ ସେଇ ଉତ୍କୋଚ ଯିଏ ଥିଲା ସେଇ ଶକଟର ଆଶ୍ରୟ ନେଇକି ରହିଥିଲା, ବର୍ତ୍ତମାନ ସେ ଭଗବାନ କୃପାରୁ ସେ ଉଦ୍ଧାର ପାଇଲା। ଭଗବାନଙ୍କୁ ହତ୍ୟା କରୁଛନ୍ତି, ବିଭିନ୍ନ ଅସୁରମାନଙ୍କୁ ହତ୍ୟା କରୁଛନ୍ତି, ତାଙ୍କୁ ହତାରି ଗତିଦାୟକ ବୋଲି ଭଗବାନଙ୍କର କୁହାଯାଏ। ଭଗବାନ ଯେଉଁ ତାଙ୍କୁ ହତ୍ୟା କରନ୍ତି, ତାଙ୍କୁ ତାଙ୍କର ଯେଉଁ ଶ୍ରେଷ୍ଠ ଗତି ତାଙ୍କୁ ପ୍ରଦାନ କରନ୍ତି, ଭଗବାନଙ୍କର ଇଏ ହେଉଛି କୃପା। ଭଗବାନଙ୍କର ଯେଉଁମାନେ ଭକ୍ତ ହୁଅନ୍ତି ସେମାନେ ତ କୃପା ପ୍ରାପ୍ତ ହୁଅନ୍ତି, କିନ୍ତୁ ଯେଉଁମାନେ ଭଗବାନଙ୍କର ଭକ୍ତ ନୁହନ୍ତି, ବିଭିନ୍ନ ପ୍ରକାର ଅସୁରମାନଙ୍କୁ ଯେଉଁମାନେ ଭଗବାନଙ୍କୁ ହତ୍ୟା କରନ୍ତି, ତାଙ୍କୁ ମଧ୍ୟ ସଦ୍ଗତି ପ୍ରଦାନ କରନ୍ତି। ଯେମିତି ପୁତନା, ପୁତନାକୁ ସଦ୍ଗତି ପ୍ରଦାନ କରିଥିଲେ, ଯେଉଁ ଲୀଳାଟିକୁ ଶୁଣିକିରି ପରୀକ୍ଷିତ ମହାରାଜ ସୁଖଦେବ ଗୋସ୍ୱାମୀ, ଯଦିଓ ସେ ପ୍ରଥମେ ବ୍ରହ୍ମ ପ୍ରତି ଆସକ୍ତ ଥିଲେ, କିନ୍ତୁ ଭଗବାନଙ୍କ ଲୀଳା ଶୁଣିବା ପାଇଁ ସେ ଆସିଲେ, କାରଣ ସେ ଜନ୍ମରୁ ଚାଲିଯାଇଥିଲେ, ବଣକୁ ଚାଲିଯାଇଥିଲେ, ଯଂ ପ୍ରବେଦନ୍ତ ମନ ପେ ତମ ପେତ କୃତ୍ୟମ, କୌଣସି ସଂସ୍କାର ସେ ଗ୍ରହଣ କରିନାହାନ୍ତି, ଜନ୍ମ ହେଇକି ଚାଲିଯାଇଥିଲେ ବୃନ୍ଦାବନ ଅରଣ୍ୟକୁ ଚାଲିଯାଇଥିଲେ, ବୃନ୍ଦାବନ ନୁହଁ ତାଙ୍କର ଯେଉଁ ସେଠି କୋଉଠି ଭଗବାନଙ୍କର ବଦ୍ରୀନାଥରେ ସେ ଚାଲିଯାଇଥିଲେ ସେଠି। ତେଣୁ ଭଗବାନଙ୍କର ଯେଉଁ ଲୀଳାଟି ଶୁଣିଲେ, ପୁତନା ଲୀଳାଟି, ପୁତନା ମୁଖ୍ୟ ଲୀଳା ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଉଦ୍ଧବ ବର୍ଣ୍ଣନା କରୁଛନ୍ତି, ଯହୋ ଗତିଜଂ ସ୍ତନକାଳ କୂଟଂ ଜିଘାଶୟା ପାୟ ଜପି ଅସାଧି ଲେଭେ ଗତିଂ ଧାତୃ ଚିତାଂ ପ୍ରତୋନ୍ୟଂ କଙ୍ଗବା ଦୟାଳୁ ଶରଣଂ ବଜେମ। ଆଉ କିଏ ଶରଣ, ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି ଯାହାଙ୍କର ଆମେ ଶରଣରେ ଯିବା? ଅହୋ ଗତିଜଂ ସ୍ତନକାଳ କୂଟଂ, ଆଶ୍ଚର୍ଯ୍ୟ ହେଉଛନ୍ତି ଉଦ୍ଧବ, ସେ କହୁଛନ୍ତି ବକି ଯେ କି ବକର ଭଉଣୀ ପୁତନା, ସେ ନିଜର ସ୍ତନରେ କାଳକୁଟ ବିଷ ବଳିକି ଆସିଥିଲା, କ'ଣ ପାଇଁ ନା ଜିଘା ସହେବି ହରେ, ଭଗବାନଙ୍କୁ ହତ୍ୟା କରିବା ପାଇଁ ଆସିଥିଲା, କିନ୍ତୁ ଲେବେ ଗତି ଧାତୃ ଚିତାନ୍ତ ତତୋନ୍ୟ, ଭଗବାନ ତାର ଯେଉଁ ସ୍ତନ୍ୟପାନ କରିକିରି ତାଙ୍କୁ ସଦ୍ଗତି ପ୍ରଦାନ କରିଛନ୍ତି, ତାଙ୍କୁ ନିଜର ମା ଯଶୋଦାଙ୍କୁ ଯେଉଁ ଗତି ପ୍ରଦାନ କରିଛନ୍ତି ସେଇ ଗତି ପ୍ରଦାନ କରିଛନ୍ତି। ତେଣୁ କମ୍ବା ଦୟାଳୁ ଶରଣ ବଜେ ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି ଯାହାଙ୍କର ଆମେ ଶରଣରେ ଯିବା। ତେଣୁ ପୁତନା ଲୀଳାଟି ବହୁତ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି। ତେଣୁ ଏଠି ମଧ୍ୟ ଯେଉଁ ଉତ୍କଚ ସିଏ ମଧ୍ୟ ତାର ଯେଉଁ ମୁନିଙ୍କର ଅଭିଶାପ ପ୍ରାପ୍ତ ହୋଇଥିଲା, ଲମସ ମୁନିଙ୍କର ଅଭିଶାପ ପ୍ରାପ୍ତ ହୋଇଥିଲା, ସେ ମଧ୍ୟ ଭଗବାନଙ୍କର ପାଦପଦ୍ମର ସ୍ପର୍ଶରେ ସେ ମଧ୍ୟ ଉଦ୍ଧାର ପାଇଛି। କିନ୍ତୁ ଏ କଥା ଅନ୍ୟମାନେ ଜାଣିପାରୁନାହାନ୍ତି। ତେଣୁ ସେମାନେ କ'ଣ କହୁଛନ୍ତି, ଉଚ୍ଚୁ ଅବଶିଷ୍ଟ ମତିନ, ଯେଉଁମାନେ ସେଠି ଗୋପାଳମାନେ ଗୋପୀମାନେ ସବୁ ଆସିଥିଲେ ସେଇ ଯେଉଁ ପର୍ବରେ ଯୋଗଦାନ କରିବା ପାଇଁ ଭଗବାନଙ୍କ ତ୍ରୟମାସିକ ପର୍ବ ଯେଉଁ ରହିଛି କର ଲେଉଟାଉଛନ୍ତି, ସେଇ ପର୍ବରେ ଯେଉଁମାନେ ଯୋଗଦାନ ପାଇଁ ଆସିଥିଲେ ସେମାନେ ତାଙ୍କ ଭିତରେ ଆଲୋଚନା କରୁଛନ୍ତି। ଉଚ୍ଚୁ କ'ଣ ଉଚ୍ଚୁ କରିଛନ୍ତି ସେଇଟା କୁହାଇନି, କିନ୍ତୁ ବିଭିନ୍ନ ଆଚାର୍ଯ୍ୟମାନେ କହୁଛନ୍ତି ଯେ ସେମାନେ ଭାବୁଛନ୍ତି ଏଇଟା କ'ଣ ଦୈତ୍ୟର କାର୍ଯ୍ୟ କି, କାରଣ ପୂର୍ବରୁ ପୁତନା ହତ ହେଇସାରିଛି, ଆଉ ବିଭିନ୍ନ ପ୍ରକାର ଯେଉଁ ଆଉ କ'ଣ ଲୀଳା ସବୁ ହୋଇଛ, ବିଭିନ୍ନ ଅନ୍ୟ ଅସୁରମାନଙ୍କୁ ସବୁ ମୋ କଂସ ପ୍ରେରଣ କରିଛି, ସେସବୁ ଲୀଳା ପରେ ବର୍ଣ୍ଣନା କରାଯିବ। ତେଣୁ ବର୍ତ୍ତମାନ ଏମାନେ ଚିନ୍ତା କରୁଛନ୍ତି ଗୋପାଳମାନେ ଏବଂ ଗୋପୀମାନେ ଯେ ଏଇଟା କୌଣସି ଦୈତ୍ୟର କାର୍ମ କି, କେହି ବୁଝିପାରୁନାହାନ୍ତି କ'ଣ ହେଇଛି ଘଟଣାଟା। ତେଣୁ ତାପରେ ଆଉ କେତେଜଣ ଭାବୁଛନ୍ତି କିଛି ଗ୍ରହ ନକ୍ଷତ୍ରର, ମଧ୍ୟ ଆଜି ହେଉଛି ମକର ସଂକ୍ରାନ୍ତି, ଯେଉଁ ସଂକ୍ରାନ୍ତିର ବିଭିନ୍ନ ପ୍ରକାର ସବୁ ରହିଛି ଫଳ ସବୁ ରହିଛି, ସୂର୍ଯ୍ୟଙ୍କର ଚନ୍ଦ୍ରଙ୍କର ବିଭିନ୍ନ ଗ୍ରହ ନକ୍ଷତ୍ରମାନଙ୍କର ଯେଉଁ ପ୍ରଭାବ ରହିଛି ସେମିତି କିଛି ପ୍ରଭାବରେ ଏଇଟା ହେଲା କି। ଏଇଭଳି ଯେତେବେଳେ ତାଙ୍କର ଆଲୋଚନା କରୁଛନ୍ତି ଏହି ସମୟରେ ଗୋପାନ ଗୋପିଶ ବାଳକା ଛୋଟ ପିଲାମାନେ ଯେଉଁମାନେ ଭଗବାନଙ୍କର ସାଙ୍ଗ, ଭଗବାନ ଜନ୍ମ ହେବା ପୂର୍ବରୁ ମଧ୍ୟ ସେ ସବୁ ସେମାନେ ସବୁ ଆକୃଷ୍ଟ କରିଛନ୍ତି, ସେମାନେ ସବୁ ଆସି ପହଞ୍ଚି ଯାଇଛନ୍ତି ଭଗବାନଙ୍କ ସାଙ୍ଗ। ତିନି ମାସ ଭଗବାନ କଥା କହିପାରୁନାହାନ୍ତି, ରହିଛନ୍ତି ସ୍ନାନ କରିଛନ୍ତି, ଦୋଳାରେ ସ୍ନାନ କରିଛନ୍ତି, କିନ୍ତୁ ସେମାନେ ଭଗବାନ ପ୍ରତି ଆକୃଷ୍ଟ ହେଇକି ସେମାନେ ସବୁ ଆସି ପହଞ୍ଚି ଯାଇଛନ୍ତି ସେଠି ଭଗବାନଙ୍କ ସାଙ୍ଗ। କିନ୍ତୁ ସେମାନେ କହୁଛନ୍ତି କ'ଣ ନା, ରୁଦତା ନିନ ପାଦେନ, ଏମାନେ ଯେତେବେଳେ ସଂଶୟ କରୁଛନ୍ତି କ'ଣ ପାଇଁ ଏଇଟା ହେଲା, କ'ଣ ହେଲା ଏଇ କାରଣ କ'ଣ ଚିନ୍ତା କରୁଛନ୍ତି, ତେଣୁ ସେ ଛୋଟ ପିଲାମାନେ କହୁଛନ୍ତି ରୁଦତା ନିନ ପାଦେନ, ଆର କାରଣ ହେଉଛି କ'ଣ ନା କ୍ଷିପ୍ତ ମେତ ନା ସଂଶୟ, ଏଥିରେ କୌଣସି ସନ୍ଦେହ ନାହିଁ, ଏ ପାନା କ'ଣ କରିଛି ନା ତାର ଯେତେବେଳେ ଗୋଡ଼କୁ ଟିକେ ଟେକି ଦେଇଛି ସେହି ସମୟରେ ଶଗଡ଼ଟି ଓଲଟି ଯାଇଛି, ଶଗଡ଼ ଉପରେ ସବୁ ବହୁତ ସବୁ ଖାଦ୍ୟ ପାଦ୍ୟ ସବୁ ରହିଛି, ବହୁତ ଲହୁଣୀ କ୍ଷୀର ଦହି ଏଇଭଳି ଭାବରେ ଅନେକ ଖାଦ୍ୟ ପାନୀୟ ସବୁ ରହିଛି, ସେଗୁଡ଼ାକ ସବୁ ସବୁ ନଷ୍ଟ ହୋଇଯାଇଛି, ଭଗବାନ ଯେତେବେଳେ ପାଦରେ ଟେକି ଦେଇଛନ୍ତି ସେ ସମୟରେ ଶଗଡ଼ଟି ଓଲଟି ଯାଇଛି। କିନ୍ତୁ ଏତେ ବିରାଟ ବଡ଼ ଶଗଡ଼, ଏତେ ସବୁ ଜିନିଷ ଥିଲା ସବୁ ଏତେ ସବୁ ନଷ୍ଟ ହୋଇଗଲା ମଧ୍ୟ, ଶଗଡ଼ଟି ଭାଙ୍ଗିଗଲା ମଧ୍ୟ, କିନ୍ତୁ କୃଷ୍ଣଙ୍କର କିଛି, କୃଷ୍ଣ ମାତ୍ର 3 ମାସର ବାଳକ, 3 ମାସର ଛୋଟ ପିଲା, ସେ ସମୟରେ ସେ ଦୋଳିରେ ସେଇଭଳିଆ ଖେଳୁଛନ୍ତି, ତେଣୁ ମା ଯଶୋଦା ଆସିକିରି ତାଙ୍କୁ ନେଇକିରି ସ୍ତନ୍ୟପାନ କରୁଛନ୍ତି। ତେଣୁ ତାଙ୍କ ଭିତରେ ଯେଉଁ ବର୍ତ୍ତମାନ ଚିନ୍ତା ଚାଲିଛି କ'ଣ ପାଇଁ ଏଇଟା ହେଲା, କ'ଣ ପାଇଁ ଇଏ କ'ଣ କାରଣ, କ'ଣ କୌଣସି ଦୈତ୍ୟର କାର୍ଯ୍ୟ ବା କୌଣସି ଗ୍ରହର ପ୍ରଭାବରେ ଏସବୁ ହେଇଛି, ସେ ସମୟରେ ଭଗବାନଙ୍କର ସାଙ୍ଗ ବାଳକମାନେ ସେମାନେ କହୁଛନ୍ତି କ'ଣ ନା ରୁଦତା ନିନ ପାଦେନ, ଏ କୃଷ୍ଣ ଯେତେବେଳେ ରୋଦନ କରୁଥିଲେ ସେହି ସମୟରେ ସେ ତାଙ୍କ ପାଦକୁ ଟିକେ ଟେକି ଦେଇଥିଲେ, ଉତ୍ତୋଳନ କରିଦେଇଥିଲେ, ଯେଉଁଥିପାଇଁ କି ଏ ଶବରଟି ଓଲଟି ପଡ଼ିକି ଭାଙ୍ଗିଯାଏ। ତେଣୁ ଏଇଟାରୁ କିଏ ବିଶ୍ୱାସ କରିବ, ହରିଶ୍ରୀ ଜଣେ ଭଗବାନଙ୍କର ଏଇ ଭାଗବତଙ୍କର ଟୀକା ଦେଇଛନ୍ତି, ଆମର ବିଶେଷ ଭାବରେ ରାଧାମୋହନ ମହାରାଜ ତାଙ୍କର ଟୀକାକୁ ବହୁତ ସମୟରେ ପ୍ରସ୍ତୁତ କରନ୍ତି, ସେ ହରିଶ୍ରୀ କହୁଛନ୍ତି ଯେ ଯେତେବେଳେ ଭଗବାନଙ୍କର କଥା ଭଗବାନଙ୍କ ତତ୍ତ୍ୱ ଯଦି ଜଣେ ଛୋଟ ପିଲା କହିଲା ତାହେଲେ ତାକୁ କିଏ ବିଶ୍ୱାସ କରିବେନି, ଏ ଛୋଟ ପିଲା ତୁ ଆମକୁ ଶିକ୍ଷା ଦେବୁ, ଆମେ ଏତେ ବର୍ଷ ହେଲା ଆମ ନାତି ତୋ ସାଙ୍ଗ ବୟସରେ ହେବ, ତୁ ଆମକୁ କହିବୁ ଭଗବାନଙ୍କ ନାମ ନେବା ପାଇଁ, ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ହରେ। ଛୋଟ ପିଲାମାନେ ଆମର ଇସ୍କନରେ ମଧ୍ୟ ଛୋଟ ପିଲାମାନେ ତାଙ୍କର ଯେଉଁମାନେ ଆସୁଛନ୍ତି ସେମାନେ ପ୍ରକୃତରେ ଯାଇଥାଏ ପିଲା ନୁହନ୍ତି, ଭଗବଦ୍ଗୀତାରେ ବର୍ଣ୍ଣନା କରିଛନ୍ତି, ଭଗବାନ କହିଛନ୍ତି ଯେ ସୂଚିନା ଶ୍ରୀମତାଙ୍ଗେ ହେ ଯୋଗ ଭ୍ରଷ୍ଟ ବିଜାୟତି, ଯେଉଁମାନେ ଯେଉଁମାନେ ବିଶେଷ ଭାବରେ ଭକ୍ତମାନଙ୍କର ପୁତ୍ର ହିସାବରେ ଆସୁଛନ୍ତି, ପୁତ୍ର ବା କନ୍ୟା ହିସାବରେ ଆସୁଛନ୍ତି, ସେମାନେ ଯାଇଥାଏ ପିଲା ନୁହନ୍ତି, ସେମାନେ ପୂର୍ବ ଜନ୍ମରେ ଯୋଗଭ୍ରଷ୍ଟ ହେଇଯାଇଛନ୍ତି, ଯେଉଁଥିପାଇଁ ସେମାନେ ପୁଣି ଭଗବାନ ତାଙ୍କୁ ସୁଯୋଗ ପ୍ରଦାନ କରିଛନ୍ତି। ତେଣୁ ସେମାନେ ଛୋଟ ପିଲାରେ ମଧ୍ୟ ସେମାନେ ଭଗବାନ କଥା ପ୍ରଚାରରେ ଲାଗିଯାଇଛନ୍ତି। ସେମାନେ ଯାହା କଥା କହୁଛନ୍ତି ହରେକୃଷ୍ଣ କହୁଛନ୍ତି, ହରେକୃଷ୍ଣ କହିଲା ମାନେ ଭଗବାନ କଥା ପ୍ରଚାର କରାଗଲା। କିନ୍ତୁ ଛୋଟ ପିଲାମାନଙ୍କ କଥାକୁ ସାଧାରଣତଃ ବୟସ୍କ ଲୋକମାନେ ଗ୍ରହଣ କରିବେ ନାହିଁ, ସେ କହିବେ ଛୋଟ ପିଲାଟା ଇଏ କ'ଣ କହିବ। କିନ୍ତୁ କୃଷ୍ଣ ତତ୍ତ୍ୱବେତା ଜଣେ ଛୋଟ ପିଲା ହଉ ବା ଯେତେ ବୃଦ୍ଧ ବ୍ୟକ୍ତି ମଧ୍ୟ ହୁଅନ୍ତୁ ନା କାହିଁକି, କୃଷ୍ଣ ତତ୍ତ୍ୱ ଯେ କହୁଛନ୍ତି ମାନେ ତାକୁ ଗ୍ରହଣ କରିବାର ଅଛି, ପ୍ରାଣପୂର୍ଣ୍ଣ ସେ କଥା କହୁଛନ୍ତି। ଜଣେ ଯଦି ଜଣେ ସୁବର୍ଣ୍ଣ ଜଣେ ପ୍ରାପ୍ତ ହେଉଛି, ଯଦି ଗୋଟେ ମହିଳା ସ୍ଥାନରେ ମଧ୍ୟ ସୁବର୍ଣ୍ଣ ପ୍ରାପ୍ତ ହେଉଛି, ତାହେଲେ ସେଟା ଗ୍ରହଣ କରିବାର ଅଛି। ସେଇଭଳି ଭାବରେ ଜଣେ ଯଦି ଗୁରୁ ସ୍ଥାନୀୟ ଜଣେ ଗୁରୁ ମାନେ ଉନ୍ନତ କଥା କହୁଛନ୍ତି, ସେ ଯେକୌଣସି ନୀଚ ସ୍ତରରେ ଥିଲେ ମଧ୍ୟ ସେ ତାଙ୍କର କଥାକୁ ଗ୍ରହଣ କରାଯିବ। ଛୋଟ ପିଲାମାନେ ମଧ୍ୟ ଯେହେତୁ ସେ ଭଗବାନ କଥା କହୁଛନ୍ତି, ତାହେଲେ ସେଇଟାକୁ ଗ୍ରହଣ କରାଯିବ। କିନ୍ତୁ ହରିଶ୍ରୀ କହୁଛନ୍ତି ସାଧାରଣତଃ ଲୋକମାନେ ଛୋଟ ପିଲା ଯେତେବେଳେ ଭଗବାନ କଥା କହନ୍ତି ସେଟାକୁ ଗ୍ରହଣ କରନ୍ତି ନାହିଁ। ତେଣୁ ଯଦିଓ ଛୋଟ ପିଲାମାନେ ବାଳକମାନେ ଛୋଟ ପିଲାମାନେ କୃଷ୍ଣଙ୍କର ସମବୟସ୍କ ଟିକେ ଅଧିକା ବୟସ ହେଇଥିବ ତାଙ୍କୁ, କାରଣ ତିନି ବର୍ଷ ତିନି ମାସ ଭିତରେ ସେମାନେ ତ ସେଇ ଶୟନ କରିଥାନ୍ତି, ଟିକେ ଅଧିକା ବର୍ଷେ ଦେଢ଼ ବର୍ଷ ଏଇଭଳି ଭାବରେ ତାଙ୍କୁ ବୟସ ହେଇଛି, ସେମାନେ ଆସି ତାଙ୍କ ପାଖରେ ରହିଛନ୍ତି। ତେଣୁ ଛୋଟ ପିଲାଙ୍କ କଥା କେହି ଶ୍ରବଣ କରୁନାହାନ୍ତି, ଏ ଛୋଟ ପିଲାଙ୍କୁ କହୁଛନ୍ତି ଏଇଟା କ'ଣ ସମ୍ଭବ କି? କୃଷ୍ଣ ଏତେ ତିନି ମାସର ପିଲା, ସିଏ ତାର କେଡ଼େ କେଡ଼େ କ'ଣ 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 ପାଦ ଧରିଛି, ସେଇ ପାଦରେ ସିଏ ଟେକିଦେଲେ ଏତେ ବିରାଟ ସବୁ କ'ଣ ନଷ୍ଟ ହେଇ ଭାଙ୍ଗିଯିବ କେବେ ହେଲେ? ତା କେବେ ହେଲେ ସମ୍ଭବ ନୁହେଁ। ତେଣୁ ତାଙ୍କ ଭିତରେ ଦୁଇଟି ପାଟି ହେଇଯାଇଛି, ହେଇପାରେ କୃଷ୍ଣ ଯେଉଁ ଆସିଥିଲେ ପୁତନା ଆସିଥିଲା ଏତେ ବିରାଟ ଛଅ ମାଇଲ ଧରି ଶରୀର ଧାରଣ କରିଥିଲା ସେ, କିନ୍ତୁ ଏ ଛଅ ଦିନର ପିଲା ମଧ୍ୟ ତାକୁ ହତ୍ୟା କରିଦେଲା। ତେଣୁ ସମ୍ଭବ ହେଇପାରେ ଭଗବାନଙ୍କର କିଛି ଗୋଟେ କୃପା ଅଛି ଯେଉଁଥିପାଇଁ କି ସେ ପିଲାଟି ସବୁ କରିପାରୁଛି, ଏଇଭଳିଆ ତାଙ୍କ ଭିତରେ ସବୁ ଦ୍ୱିମତ ହେଇଯାଇଛି। ତାପରେ ଭଗବାନଙ୍କ ବିଭିନ୍ନ ସବୁ ଲୀଳା ସବୁ ବର୍ଣ୍ଣନା କରାଯାଇଛି। କିନ୍ତୁ ଆମର କହିବା କଥା ଯେ ବର୍ତ୍ତମାନ ମଧ୍ୟ ଏଇ ଯେଉଁ ଭଗବାନଙ୍କ ଲୀଳା ସବୁ ଚାଲିଛି ବା ଭଗବାନଙ୍କ ଲୀଳା ଯେ ପାଞ୍ଚ ହଜାର ବର୍ଷ ତଳେ ହେଇଥିଲା ତା ନୁହଁ, ବର୍ତ୍ତମାନ ମଧ୍ୟ ଭଗବାନ ଲୀଳା ଚାଲିଛି। ସେଇଥିପାଇଁ ଚୈତନ୍ୟ ଚରିତ୍ରାମୃତ କହିଲେ ଅଦାପ୍ୟ ସେଇ ଲୀଳା କରେ ଗୌରଡ଼ା, କୋନ କଣ ଭାଗ୍ୟବାନ ଦେଖିବାର ପାଏ। ଭଗବାନ ଲୀଳା ହେଉଛି ନିତ୍ୟ, ସବୁବେଳ ପାଇଁ ଭଗବାନ ଲୀଳା ଚାଲିଛି। ବର୍ତ୍ତମାନ ମଧ୍ୟ କେଉଁଠି ଭଗବାନଙ୍କର ଏଇ ପୁତନା ହରଣ ହେଇଥିବ ଚାଲିଥିବ, କେଉଁଠି ବର୍ତ୍ତମାନ ମଧ୍ୟ ଶକଟ ହରଣ ଶକଟକୁ ଓଲଟେଇ ଦେଇଥିବେ ବର୍ତ୍ତମାନ ମଧ୍ୟ, ଏ ଭଗବାନ ଲୀଳା ହେଉଛି ନିତ୍ୟ। ଅନେକ ଭୌତିକ ଜଗତ ଅଛି, ଭୌତିକ ବ୍ରହ୍ମାଣ୍ଡ ଅଛି ଯେଉଁଠି ଭଗବାନଙ୍କ ଲୀଳା ସବୁବେଳେ କରେ ସବୁବେଳେ ସଂଗଠିତ ହେଉଛି, ସେଥିପାଇଁ ଭଗବାନଙ୍କ ଲୀଳାକୁ ନିତ୍ୟ ବୋଲି କୁହାଯାଉଛି। ଯେମିତି ସୂର୍ଯ୍ୟ, ସୂର୍ଯ୍ୟ ବର୍ତ୍ତମାନ ସାଢ଼େ ନଅଟା ବାଜିବ, କିନ୍ତୁ କେଉଁଠି ବର୍ତ୍ତମାନ ବର୍ତ୍ତମାନ ମଧ୍ୟ ସକାଳେ ସୂର୍ଯ୍ୟ ଉଦୟ ହେଉଥିବ, କେଉଁଠି ସନ୍ଧ୍ୟା ହେଇଯାଇଥିବ, କେଉଁଠି ରାତି ହେଇଯାଇଥିବ, ବିଭିନ୍ନ ପ୍ରକାର ସୂର୍ଯ୍ୟଙ୍କର ଗତି ଅନୁସାରେ ସବୁ କେଉଁ ସ୍ଥାନରେ କ'ଣ ସବୁ ଚାଲିଛି। ତେଣୁ ସେଇଭଳି ଭାବରେ ଅନେକ ବିଶ୍ୱବ୍ରହ୍ମାଣ୍ଡ ରହିଛି ଯେଉଁ ବିଶ୍ୱବ୍ରହ୍ମାଣ୍ଡରେ ଭଗବାନଙ୍କ ଲୀଳା ସବୁ ନିତ୍ୟ ଚାଲିଛି, ଭଗବାନ ଲୀଳା ହେଉଛି ନିତ୍ୟ। ତେଣୁ ବର୍ତ୍ତମାନ ମଧ୍ୟ ଭଗବାନଙ୍କର ଯେତେ ଲୀଳା ହେଲେ ମଧ୍ୟ ବର୍ତ୍ତମାନ ମଧ୍ୟ ଭାରତବର୍ଷରେ ବିଶେଷ ଭାବରେ କେତେଜଣ ଏ ଭଗବାନଙ୍କ ଲୀଳାକୁ ଗ୍ରହଣ କରୁଛନ୍ତି, ଭଗବାନ ଲୀଳାକୁ ସେମାନେ କହୁଛନ୍ତି କ'ଣ ମାଇଥୋଲୋଜି, ଇଏ ହେଉଛି ମନ କଳ୍ପନା ବୋଲି କହୁଛନ୍ତି। କିନ୍ତୁ କଳ୍ପନା ଜିନିଷକୁ ସେମାନେ କହୁଛନ୍ତି ଏଇଟା ଫ୍ୟାକ୍ଟ ପ୍ରକୃତ କଥା, କିନ୍ତୁ ପ୍ରକୃତ କଥାକୁ ସେମାନେ କହୁଛନ୍ତି କଳ୍ପନା। ଭଗବାନଙ୍କ ଏଇ ଯେଉଁ ଲୀଳା ଏସବୁ କଳ୍ପନା ଜିନିଷ ନୁହଁ, ଏଇଟା କଳ୍ପନା ପ୍ରସିଦ୍ଧ ନୁହଁ। ସୁଭଦ୍ର ଗୋସ୍ୱାମୀ ଆମର ଜଣେ ପ୍ରଭୁପାଦ ମହାରାଜ କଥା କହନ୍ତି, ଜଣେ ଆଚାର୍ଯ୍ୟ କହୁଛନ୍ତି ଯେ ବିଭିନ୍ନ ପ୍ରକାର ମୁନିଋଷିମାନେ ସେମାନେ ସବୁ ଘର ତ୍ୟାଗ କରିକିରି ସବୁ ପ୍ରକାର ବିଭିନ୍ନ ପ୍ରକାର କଷ୍ଟ ସ୍ୱୀକାର କରିକି ବିଭିନ୍ନ ପ୍ରକାର ତପସ୍ୟା କରିକିରି ଭଗବାନଙ୍କ ଲୀଳାକୁ ଯେଉଁ ସ୍ମରଣ କରୁଛନ୍ତି ବା ଆସ୍ୱାଦନ କରୁଛନ୍ତି, ଇଏ କ'ଣ ମନ କଳ୍ପନାକୁ ଏସବୁ ଆସ୍ୱାଦନ କରୁଛନ୍ତି? ଏଥିରେ କୌଣସି କଳ୍ପନା ନାହିଁ, ଇଏ ହେଉଛି ପ୍ରକୃତ ଘଟଣା, ପ୍ରକୃତ ସତ୍ୟ ଘଟଣା। କିନ୍ତୁ ଯେହେତୁ ଆମେ ଏ ଭୌତିକ ଜଗତରେ ତ୍ରିଗୁଣ ଭିତରେ ରହିଛେ, ସେଥିପାଇଁ ଏଇଟାକୁ ଗ୍ରହଣ କରିପାରୁନି। ଯେଉଁମାନେ ପ୍ରକୃତରେ ଭଗବାନଙ୍କର କୃପା ପ୍ରାପ୍ତ ହୋଇଛନ୍ତି, ଭଗବାନଙ୍କର ବିଶେଷ ଭାବରେ ସତ୍ୟଗୁଣର ଆଶ୍ରୟ ଅଛନ୍ତି, ସେମାନେ ଏ ଲୀଳାକୁ ବୁଝିପାରିବେ। ସେମାନେ ଏ ଲୀଳାକୁ କେବଳ ବୁଝିବେ ତା ନୁହଁ, ସେମାନେ ଆସ୍ୱାଦନ କରିବେ ଏ ଲୀଳାକୁ, ଭଗବାନଙ୍କ ଏଇଭଳି ଲୀଳା ହେଇଥିଲା ଶୁଣିକିରି ସେମାନେ ଆନନ୍ଦିତ ହେଇଯାଉଛନ୍ତି। ଯେମିତି ଆମେ ଦେଖିବା ସଂଜୟ ଭଗବାନଙ୍କର ଯୋଉ କଥା ସବୁ କହୁଛନ୍ତି ଭଗବତ ଗୀତାରେ ଅନ୍ତିମରେ ସଂଜୟ ଧୃତରାଷ୍ଟ୍ର କହୁଛନ୍ତି ବ୍ୟାସ ପ୍ରସାଦାସୁତବାନ ଏତତ୍ ଗୁହ୍ୟମ୍ ଅହମ୍ ପରମ ଯୋଗମ୍ ଯୋଗେଶ୍ୱରାତ୍ କୃଷ୍ଣା ସାକ୍ଷାତ କଥା ସ୍ୱୟଂ ଭଗବାନ କଥାକୁ ସେ ସଂଜୟ ଯେତେବେଳେ ଶୁଣୁଛନ୍ତି ଏବଂ କହୁଛନ୍ତି ଧୃତରାଷ୍ଟ୍ର ମହାରାଜ କହୁଛନ୍ତି ଧୃତରାଷ୍ଟ୍ର ମହାରାଜଙ୍କର ଏତେ ଆଗ୍ରହ ଆସୁନି ଭଗବାନ କଥାରେ ଭଗବାନ କଥା ଶୁଣିକିରି ମଧ୍ୟ ସେ ନଶୁଣିଲା ଭଳିଆ ରହିଛନ୍ତି କିନ୍ତୁ ସଂଜୟଙ୍କର ବହୁତ ଆନନ୍ଦ ଆସୁଛି ରାଜନ ସଂସ୍କୃତ ସଂସ୍କୃତି ସମ୍ବାଦ ଅଦ୍ଭୁତମ କେଶବ ଅର୍ଜୁନ ପୁଣ୍ୟମ ଶ୍ୟାମ ଚ ମୁହୁ ତଚ୍ଚ ସଂସ୍କୃତ ସଂସ୍କୃତି ରୂପମ ଅତ୍ୟଦ୍ଭୁତ ହରେ ବିସ୍ମୟ ମହାରାଜନ ଶ୍ୟାମ ଚ ପୁନଃ ପୁନଃ ଭଗବାନ କଥା ଯେତେବେଳେ ଶୁଣିକିରି ତାଙ୍କର ହର୍ଷ ଆସୁଛି ଆନନ୍ଦ ଆସୁଛି ରୋମାଞ୍ଚ ଆସୁଛି ଏସବୁ ଅଷ୍ଟଶାସ୍ତ୍ର ବିକାର ତାଙ୍କ ଆସୁଛି କାରଣ ସେ ମୁଁ ଯେଉଁ କହିଲି ସେ ସାତ୍ତ୍ୱିକ ଯେଉଁ ଆସକ୍ତି ଭୂମିକାରେ ଅଛନ୍ତି ଭଗବାନଙ୍କର ପ୍ରତି ଯେଉଁମାନଙ୍କର ଆସକ୍ତି ଆସିଯାଇଛି ସେମାନେ ଏଇ ଯୋଗୁଁ ଅନୁଭବ କରିବେ ଏଇ ମାଧୁର୍ଯ୍ୟକୁ ଅନୁଭବ କରିପାରିବେ ନହେଲେ ଅନ୍ୟମାନେ କରିପାରିବେନି ସେ କଥା ବିଶ୍ୱାସ ତ କରିବେନି ତ ବୁଝିବା କଥା ଛାଡ଼ନ୍ତି କେମିତି ସମ୍ଭବ ସାତ ଦିନରେ ଯେତେବେଳେ ଭଗବାନଙ୍କ ଲୀଳାଟି ବର୍ଣ୍ଣନା କରାଯିବ 23 ଅଧ୍ୟାୟରେ ଭଗବାନଙ୍କର ଯେଉଁ ଗୋବର୍ଦ୍ଧନ ଲୀଳାଟି ବର୍ଣ୍ଣନା କରାଯିବ 7 ଯେତେବେଳେ ଭଗବାନଙ୍କର ରହିଛି ସେ ସମୟରେ ସେ ଲୀଳାଟି ବର୍ଣ୍ଣନା କରାଯିବ କିନ୍ତୁ କେତେଜଣ ସେଇଟା ବିଶ୍ୱାସ କରିବେ କିନ୍ତୁ ତଥାପି ଭଗବାନ ଭକ୍ତ ଅଛନ୍ତି ଯେଉଁମାନେ ଏଇଟାକୁ ଲୀଳାକୁ ବର୍ଣ୍ଣନା କରୁଛନ୍ତି ଯେଉଁମାନେ ଆନନ୍ଦ ଅନୁଭବ କରୁଛନ୍ତି ସେଇଟା ଆସ୍ୱାଦନ କରୁଛନ୍ତି ଭଗବାନ ଲୀଳାକୁ ଆପଣମାନେ ବର୍ତ୍ତମାନ ମଧ୍ୟ ଗଲେ ବୃନ୍ଦାବନରେ ବିଶେଷ ଭାବରେ ଯେଉଁ ଗୋବର୍ଦ୍ଧନରେ ସବୁବେଳେ ସେଠି ଦଣ୍ଡବତ ପରିକ୍ରମା ଚାଲିଛି ରାତି ଅଧରେ ମଧ୍ୟ ଗଲେ ଦଣ୍ଡବତ ପରିକ୍ରମା ଚାଲିଛି ଦିନରେ ବି ଦଣ୍ଡବତ ପରିକ୍ରମା ଚାଲିଛି ଦଣ୍ଡବତ ପରିକ୍ରମା କରିବା ପାଇଁ ଗୋବର୍ଦ୍ଧନ ପର୍ବତକୁ ଲାଗିଯାଉଛି ବର୍ଷ ବର୍ଷ ଲାଗିଯାଉଛି କିନ୍ତୁ ସେମାନେ ଏତେ କଷ୍ଟ ସ୍ୱୀକାର କରି ଦଣ୍ଡବତ ପରିକ୍ରମା କରୁଛନ୍ତି କାରଣ ସେମାନେ ଜାଣୁଛନ୍ତି ଭଗବାନ ଲୀଳାକୁ ସେମାନେ ଆସ୍ୱାଦନ କରୁଛନ୍ତି ତେଣୁ ଜଣେ ଭଗବାନଙ୍କର କୃପା ପ୍ରାପ୍ତ ନ ହେବା ପର୍ଯ୍ୟନ୍ତ ଏସବୁ ସେମାନେ ବୁଝିପାରିବେ ନାହିଁ ଭଗବାନ ମହାରାଜ କହିବେ ଲୀଳାରେ ବର୍ଣ୍ଣନା କରେ ଦଶମ ଅଧ୍ୟାୟରେ ଲୀଳାଟି ଅଛି ଭଗବାନ ପ୍ରଭୁପାଦ ମହାରାଜ କହୁଛନ୍ତି ଜଣେ ଅନ୍ଲେସ୍ ଡେଲିଭର୍ଡ ଅର୍ ବ୍ଲେସ୍ଡ ବାଇ ଏ ଡିଭୋଟି ଅଫ୍ ଦି ଲର୍ଡ ୱାନ୍ କ୍ୟାନଟ୍ ଅଣ୍ଡରଷ୍ଟାଣ୍ଡ ଦ୍ୟାଟ୍ କ୍ରିଷ୍ଣ ଇଜ୍ ଦ ସୁପ୍ରିମ୍ ପର୍ସନାଲିଟି ଅଫ୍ ଗଡ୍ ହେଡ୍ ଯେତେବେଳେ ଭଗବାନ ତାଙ୍କର ଏ ଯେଉଁ ନଳକୂପର ମଣି ଗ୍ରୀବକୁ ଉଦ୍ଧାର କରିଛନ୍ତି ସେ ଯେଉଁ ବୃକ୍ଷ ଦୁଇ ଅର୍ଜୁନ ବୃକ୍ଷ ଦୁଇଟିକୁ ଉଦ୍ଧାର କରିଛନ୍ତି ସେହି ସମୟରେ ସେଇ ବୃକ୍ଷରୁ ଏଇ ଦୁଇ ଜଣ ବାହାରିଛନ୍ତି ଦିବ୍ୟ ଶରୀର ପ୍ରାପ୍ତ ହେଇକରି ସେ ଭଗବାନ ପ୍ରାର୍ଥନା କରୁଛନ୍ତି ସେଇ ସ୍ତୁତିରେ ପ୍ରଭୁପାଦ ମହାରାଜ ତାଙ୍କର ଭାବାର୍ଥ କହୁଛନ୍ତି ସେଟା ଯଦି ଜଣେ ଭଗବାନଙ୍କ ଭକ୍ତଙ୍କ କୃପା ଆମେ ପ୍ରାପ୍ତ ନ ହେବା ତାହେଲେ ଆମେ ବୁଝିପାରିବାନି ଭଗବାନଙ୍କ ଲୀଳାକୁ ବୁଝିପାରିବା ନାହିଁ କୃଷ୍ଣ ଯିଏ ହେଉଛନ୍ତି ପରମ ପୁରୁଷ ଭଗବାନ ଏକଥା ବୁଝିପାରିବା ନାହିଁ ଅନେକ ଇଏ ହେଉଛନ୍ତି ଭଗବାନ ସେ ଭଗବାନ ସେ ଭଗବାନ ଏଭଳି ଭାବରେ ବହୁତ ଲୋକ ବହୁତ କଥା କହୁଛନ୍ତି କିନ୍ତୁ ପ୍ରକୃତରେ ଭଗବତ ତତ୍ତ୍ୱକୁ କେତେ ଜଣ ଜାଣୁଛନ୍ତି ଜଣେ ଭଗବାନଙ୍କ ଭଗବାନ ବା ଭଗବାନଙ୍କ ଭକ୍ତଙ୍କର କୃପା ପ୍ରାପ୍ତ ହେବା ପର୍ଯ୍ୟନ୍ତ ଏଠି ବୁଝିପାରିବେ ନାହିଁ ତେଣୁ ଏହି ସପ୍ତମ ଅଧ୍ୟାୟରେ ଭଗବାନଙ୍କର 3 ଲୀଳା ବର୍ଣ୍ଣନା କରାଯାଇଛି ଗୋଟେ ହେଉଛି ଶକଟାସୁର ବଦ୍ଧ କରାହେଲା ତାପରେ ତୃଣାବର୍ତ୍ତ ଏଇଟା ଦିଆଯାଇଛି ତୃଣାବର୍ତ୍ତାସୁର ବଦ୍ଧ ଏ କ'ଣ ଏଇ ଯେଉଁ ଅଧ୍ୟାୟର ଶୀର୍ଷକ ହେଉଛି ତୃଣାବର୍ତ୍ତାସୁର କିନ୍ତୁ ଏଇ 2 ଲୀଳା ମଧ୍ୟ ବର୍ଣ୍ଣନା କରାଯାଇଛି ଭଗବାନଙ୍କର ଯେଉଁ ବିଶ୍ୱରୂପ ମଧ୍ୟ ଦେଖେଇବେ ଯଶୋଦା ମାତା ଦର୍ଶନ କରିବେ ଏଇଭଳି ଭାବରେ 3 ଲୀଳା ଏହି ସପ୍ତମ ଅଧ୍ୟାୟରେ ବର୍ଣ୍ଣନା କରାଯିବ ତେଣୁ ଆମ କଥା ବିଶ୍ରାମ ଦେବା ଜୟ ଶ୍ରୀ ଭାଗବତମ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି ତାଇ ଗୋ ଜମାନନ୍ଦୀ।